आकाशवाणी। ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସାମରେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ଲାଗି ବିଜେପି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଉଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଆସନ୍ତା 2 ମାସ ପାଇଁ ଅଶୋଧିତ ତୈଳ ମହଜୁଦ ରହିଛି, ସ୍ପଷ୍ଟ କଲେ କେନ୍ଦ୍ର ସରକାର। ରାଜ୍ୟସଭାରେ ଆଜି ପାରିତ ହେଲା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ବିଧେୟକ 2026। ଏବଂ ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଆସାମରେ 2 ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ଗୋଗାମୁଖଠାରେ ଆୟୋଜିତ ପ୍ରଥମ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ବିଜେପି ପାଇଁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା। ଦଳ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ଲାଗି ସର୍ବଦା ଭିତ୍ତିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ଶ୍ରୀ ମୋଦି କହିଛନ୍ତି, ଆସାମରେ ଏନ୍ଡିଏ ଶାସନ କାଳରେ ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇପାରିଛି। ରାଜ୍ୟକୁ ଶାନ୍ତି ଫେରାଇ ଆଣିବା ଦିଗରେ ଡବଲ ଇଞ୍ଜିନ୍ ସରକାର ସହାୟକ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମ ସମଗ୍ର ବିଶ୍ୱରେ ଚାହା ପାଇଁ ପ୍ରସିଦ୍ଧ ଏବଂ ଆଗାମୀ ଦିନରେ ମୋରିଗାଁଠାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ହେବା ସହ ଏହି ରାଜ୍ୟ ସେମିକଣ୍ଡକ୍ଟର ଚିପ୍ ପାଇଁ ପ୍ରସିଦ୍ଧି ଲାଭ କରିବ।
ଏକ ସମୟ ଥା ଜବ ଦୁନିଆ ମେ ଆସାମ କି ଚର୍ଚ୍ଚା ଚାଇ କେ ଲିଏ ହୋତି। ଆସାମ ୟାନେ ଚାଇ, ଦୁନିଆ ଭର ମେ ଆସାମ କି ଚାଇ କି ସୁବାସ ଥୀ। ଅବ ଆସାମ କୋ ଦୁନିଆ ଚାଇ କେ ସାଥ ସାଥ ଚିପ୍ ସେ ବି ପହଚାନେଗି। ଓ ଦିନ ଦୂର ନାହିଁ ଜବ ଆସାମ କେ ସେମିକଣ୍ଡକ୍ଟର ପ୍ଲାଣ୍ଟ ସେ ଚିପ୍ କା ଉତ୍ପାଦନ ଶୁରୁ ହୋ ଜାଏଗା। ଇଏ ଆସାମ କୋ ଆଧୁନିକ ଟେକ୍ନୋଲୋଜି କେ।
ଗତକାଲି ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ ଶ୍ରୀ ମୋଦି କହିଛନ୍ତି, ଭିତ୍ତିଭୂମି, କର୍ମନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ବୃହତ୍ ପୁଞ୍ଜିନିବେଶ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ। ରାଜ୍ୟରେ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ସୁରକ୍ଷା ଦେବା ଲାଗି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଦିଗରେ ଦଳ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱନାଥଠାରେ ଆୟୋଜିତ ଦ୍ୱିତୀୟ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଆସାମ ଗଠନ କରିବା ହେଉଛି ବିଜେପିର ଲକ୍ଷ୍ୟ। ରାଜ୍ୟରେ ବନ୍ୟା ବିପର୍ଯ୍ୟୟ ନିୟନ୍ତ୍ରଣ ନିମନ୍ତେ 18,000 କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଦଳ ପ୍ରତିଶ୍ରତି ଦେଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ତାଙ୍କ ସରକାର ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କୁ ଆସାମରୁ ହଟାଇବା ଲାଗି ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପଶ୍ଚିମ ଏସିଆରେ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଦେଶରେ ସମସ୍ତ ପ୍ରକାର ଶସ୍ୟର ବିହନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାରଙ୍କ ପକ୍ଷରୁ ଆଜି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ସ୍ଥିତି ବିକାଶ ସଂକ୍ରାନ୍ତ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଡକ୍ଟର ମନିନ୍ଦର କୌର ଦ୍ୱିବେଦୀ ସୂଚନା ଦେଇ କହିଛନ୍ତି, ଦେଶରେ 185 ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଖରିଫ୍ ଶସ୍ୟ ବିହନ ମହଜୁଦ ରହିଛି। ଚଳିତ ଖରିଫ୍ ଋତୁ ପାଇଁ 46% ସାର ଏବଂ ପର୍ଯ୍ୟାପ୍ତ ପରିମାଣର କୃଷି ରସାୟନ ପଦାର୍ଥ ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅସଙ୍ଗବା ଚୁବା ଆଓ ସୂଚନା ଦେଇ କହିଛନ୍ତି, ଘରୋଇ ବିମାନ ଚଳାଚଳ ନିମନ୍ତେ ବିମାନ ଇନ୍ଧନ ମୂଲ୍ୟ 25% ସୀମିତ ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତିକୁ ବେସାମରିକ ବିମାନ ଚଳାଚଳ ଶିଳ୍ପ ସ୍ୱାଗତ କରିଛି। ସେ କହିଛନ୍ତି, ପଶ୍ଚିମ ଏସିଆରେ ସୃଷ୍ଟ ସଙ୍କଟଜନକ ପରିସ୍ଥିତି ଦୃଷ୍ଟିରୁ ବିଶ୍ୱ ଶକ୍ତି ବଜାରରେ ଦେଖାଦେଇଥିବା ଅସ୍ଥିରତାରୁ ଏହା ସାମୟିକ ଆଶ୍ୱସ୍ତି ପ୍ରଦାନ କରିବ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦେଶରେ ଅଶୋଧିତ ତୈଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଆସନ୍ତା 2 ମାସ ପାଇଁ ଅଶୋଧିତ ତୈଳ ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି। ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ଇନ୍ଧନ ଅଭାବ ଥିବା ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।
हमारी क्रूड इन्वेंट्री सफिशियंट है और भारत सरकार ने अगले 2 महीने के लिए सफिशियंट क्रूड के लिए अरेंजमेंट किया हुआ है। हमारी रिफाइनरीज उच्चतम स्तर पर चल रही हैं। रिटेल आउटलेट्स पर कोई ड्राई आउट रिपोर्टेड नहीं है। घरेलू उपभोक्ताओं के लिए पेट्रोल डीजल की दरों में कोई वृद्धि नहीं की गई है।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ତେହେରାନଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ 1,171 ଜଣ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ବିଧେୟକ 2026 ବାଚନିକ ଭୋଟ୍ରେ ଗୃହୀତ ହୋଇଛି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଗ୍ରୁପ୍ ଏ ଜେନେରାଲ୍ ଡ୍ୟୁଟି ଅଫିସର ଏବଂ ଅନ୍ୟ ଅଧିକାରୀମାନଙ୍କ ନିଯୁକ୍ତି ଏବଂ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ କରିବା ନେଇ ଏହି ବିଧେୟକର ଲକ୍ଷ୍ୟ ରହିଛି। ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ସଂଶୋଧନ ବିଧେୟକ 2026 ମଧ୍ୟ ଗୃହୀତ ହୋଇଛି। ଏହା ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ 2014କୁ ସଂଶୋଧନ କରୁଛି। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଅମରାବତୀକୁ ମାନ୍ୟତା ପ୍ରଦାନ କରିବାରେ ଏହି ବିଧେୟକରେ ବ୍ୟବସ୍ଥା ରହିଛି। ଭାରତୀୟ ରେଳବାଇ 2025-26 ଆର୍ଥିକ ବର୍ଷରେ ମାଲ ପରିବହନ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ରେଳବାଇରେ 2025-26 1,670 ନିୟୁତ ଟନ୍ ମାଲ ବୃଦ୍ଧି ରେକର୍ଡ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ 3.25% ଅଧିକ। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୃଦ୍ଧି ମୁଖ୍ୟତଃ ସାର, ପିଗ୍ ଆଇରନ୍ ଏବଂ ଇସ୍କାତ ଯୋଗୁଁ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ କୃଷିଜାତ ସାମଗ୍ରୀର ଚାହିଦା ବୃଦ୍ଧି ଏବଂ ଶିଳ୍ପ ସମ୍ପ୍ରସାରଣ ବିଶେଷକରି ଇସ୍କାତ କ୍ଷେତ୍ରରେ ପରିବହନ ବୃଦ୍ଧି ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଲୁହାପଥର ପରିବହନ 6.74% ବୃଦ୍ଧି ପାଇ 190.12 ମେଟ୍ରିକ୍ ଟନ୍ରେ ପହଞ୍ଚିଥିବା ବେଳେ ସିମେଣ୍ଟ ପରିବହନ 4.74% ବୃଦ୍ଧି ପାଇ 157.17 ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ଏହାଦ୍ୱାରା ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ସହ ନିର୍ମାଣ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ୍ ଆସନ୍ତାକାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତକାଳରେ ଶ୍ରୀ ମାଣ୍ଟୁରୋଭ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିବେ। ଶ୍ରୀ ମାଣ୍ଟୁରୋଭ୍ ମଧ୍ୟ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ମହାରାଷ୍ଟ୍ର ବିଧାନସଭା ଉପନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳ ପକ୍ଷରୁ ରାହୁରୀ ବିଧାନସଭା ଆସନ ପାଇଁ ଅକ୍ଷୟ ଶିବାଜୀରାଓ କାର୍ଡେଲେଙ୍କୁ ପ୍ରାର୍ଥୀ କରାଯାଇଛି। ମହାରାଷ୍ଟ୍ର ଉପନିର୍ବାଚନ ନିମନ୍ତେ ଚଳିତ ମାସ 23 ତାରିଖରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 4 ତାରିଖରେ ଭୋଟ୍ ଗଣନା କରାଯିବ। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସାମ, କେରଳ ଓ ପୁଡୁଚେରୀରେ ନିୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଆସାମ, କେରଳ ଓ ପୁଡୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ମୋଟ 282 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରିଥିଲେ। ବୈଠକ ସମୟରେ ନିର୍ବାଚନ ଆୟୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ଉତ୍ସାହଜନକ କରିବା ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ନିର୍ବାଚନ ଆଚରଣ ବିଧିକୁ ଦୃଢ଼ତାର ସହିତ କାର୍ଯ୍ୟକାରୀ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସବୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲାଗି ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମୋବାଇଲ୍ ରଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସହ ଧାଡ଼ିରେ ଅପେକ୍ଷାରତ ଭୋଟରମାନଙ୍କ ପାଇଁ ବିହିତ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଭାରତୀୟ ଭାଷାରେ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ କୃତ୍ରିମ ବୁଦ୍ଧିମତାର ପ୍ରଚଳନ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମ ଆରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟକ୍ରମ ଇଂରାଜୀରେ ପ୍ରଚଳନ କରାଯାଇଥିବାବେଳେ ଏହାକୁ ଆଞ୍ଚଳିକ ଭାଷାରେ ପ୍ରଚଳନ କରାଯିବା ଉଚିତ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଆଉ କିଛି ସମୟ ପରେ ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମାଳଦ୍ୱୀପର ମାଲେ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ 20 ବର୍ଷରୁ କମ୍ ସାଫ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ ଆଜି ଭୁଟାନକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:00 ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସାମରେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ଲାଗି ବିଜେପି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଉଛି କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଆସନ୍ତା 2 ମାସ ପାଇଁ ଅଶୋଧିତ ତୈଳ ମହଜୁଦ ରହିଛି ସ୍ୱଷ୍ଟ କଲେ କେନ୍ଦ୍ର ସରକାର। ରାଜ୍ୟସଭାରେ ଆଜି ପାରିତ ହେଲା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ବିଧେୟକ 2026 ଏବଂ ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।